आकाशवाणी संबलपुर आंचलिक खबर पढ़ुचान आशुतोष पणिग्राही जोहर। पहला मुख्य खबर विधानसभा आज निर्माण उच्चशिक्षा और गणशिक्षा विभाग खर्चा दावी उपरे चली आलोचना सारा राज्य उषत पुष्णाकृति पालन है पखाल दिवस राज्य स्तरीय समारोह जोगदे मुख्यमंत्री 2023-24 बछर निजुक्ति पाइथवा स्कीमाटिव कनिष्ठ शिक्षक मान को नियमित कले राज्य सरकार और एवं 25 तारीख दिन मूल हवा पुरी श्रीमंदिर रत्न अलंकार गणती मंते पूरा खबर विधानसभा बजेट अधिवेशन दुई नंबर खेप 10 नंबर दिन आइजभिल कटक एससीबी मेडिकल अग्निकाण्ड घटना के नेकरी विरोधी सदस्य माने गृहन हो हल्ला करथिले। स्वास्थ्य मंत्री इस्तफा दावी करिकरी विरोधी बीजेडी और कांग्रेस सदस्य माने गृह मझाक आसिकरी किल्ला गगा करबानु प्रश्नकाल और शून्यकाल बाधा प्राप्त होता। बाचस्पति शर्मा पाढ़ी विधानसभा कामकाज भाग नबार के सदस्य मानक अनुरोध करथिले बिल परिस्थिति स्वाभाविक नहीं पल्ला लगे बार बार गृह के मुलतवी करबार के पड़ा। उपरवेला 4 बजे गृह कार्य किछटा चलता विरोधी हो हल्ला भितर आज पूर्त मंत्री पृथ्वीराज हरिचंद निर्माण विभाग विद्यालय और गणशिक्षा मंत्री नित्यानंद दंगंड और उच्चशिक्षा मंत्री सूर्यवंशी सूरज निज निज विभाग बजेट खर्चा दावी उपस्थापन करते। राज्य उच्च शिक्षानुष्ठान मन के शंकर लगे कृत्रिम बुद्धिमत्ता पाठ्यक्रम मूल कर उच्च शिक्षा मंत्री सूर्यवंशी सूरज कहन विधानसभा नबद गोटे प्रश्न उत्तर मंत्री श्री सूरज कहन महाविद्यालय स्तर छात्र छात्री मान कृत्रिम बुद्धिमत्ता दक्षता बढ़ावा लगे उच्च शिक्षा विभाग नास्कम आउ कोर्सेरा बागेर संस्था सहयोगी अनलाइन जरिए एआई पाठ्यक्रम सुविधा दि जाए। रमादेवी विश्वविद्यालय एआई आउ रोबोटिक्स सेंटर ऑफ एक्सेलेंस स्थापना करा जाय छ बोली उच्च शिक्षा मंत्री कहिछन। संत राज्य छात्र संसद निर्वाचन करबा लगे सरकार सकारात्मक अछन आउ ए दिगे विचार चारी छ बोली आउ गोटे प्रश्नर उत्तर थी मंत्री श्री सूरज गृह के सूचना दैछन। जातीय शिक्षा नीति बाबद गोटे प्रश्नर उत्तर थी उच्च शिक्षा मंत्री कहिछन राज्य छात्र छात्री मानक दक्षता आधारित शिक्षादान लगे सरकार व्यवस्था करुछन। उच्च शिक्षा विभाग जातीय शिक्षा नीति 2020 रो अनुपालन लगे काम चली बोली मंत्री श्री सूरज कहिछन। शिल्प थापना लगे जमी नहीं काम मूल नहीं कर राज्य 25 शिल्पानुष्ठान के सरकार तरफ कारण दर्शा नोटिस जारी कर शिल्पमंत्री संपत चरण स्वाई गृह सूचना देछन। मंत्री श्री स्वाई कहिछन नोटिस उतरु 7 शिल्पानुष्ठान जमी आवंटन रद्द कर एचनी कोर्ट न 5 मामला विचाराधीन रही इटको जरिए बंटा जाइथिबा जमी भितर 914 शिल्प संस्था बंद रही सेथिर भितर 267 शिल्प संस्था आवंटन रद्द करा जिबा सहित 665 संस्था के कारण दर्शा नोटिस जारी करा जाइछ बोली शिल्प मंत्री सूचना दैछन। सारा पृथ्वी न रहुतबा ओडिया माने आज विश्व पखाल दिवस पालन करछन। ओडिसार धनी नु गरीब जे सब वर्गर लोकर मनपसंद खाद्य हुचे पखाल। ओडिया खाद्य परंपरा लोक संस्कृति आउ आध्यात्मिक चेतनार गोटे समन्वित प्रतीक भावे पखाल नुआ परिचय बनी पारिछे। 2011 मसीहा मार्च 20 तारीख नु ए दिवस पालन करा जाउछे। विश्व पखाल दिवस अवसर भुवनेश्वर पांथ निवास परिसर नु राज्य पर्यटन विभाग तरफ पखाल परब पालन करा जाइथिला। कार्यक्रम थी मुख्यमंत्री दुही उपमुख्यमंत्री बाचस्पति आउ उपवाचस्पति सहित नेता मंत्री माने जोग देकरी पखाल मजा नहीं अवसर मुख्यमंत्री मोहन चरण माझी कहिछन पखाल खाली गोटे आहार नुहे इटा ओडिशार संस्कृति आउ परंपरार गोटे अविच्छेद अंग आए। पखाल दिवस जरिए ओडिशार ऐतिह्य के सम्मान जनाबार लगे राज्य सरकार अहरह चेष्टा करुछन बोली मुख्यमंत्री कहिछन।
पखाल हूँ ओडिया मानकर सबुठारु प्रिय खाद्य आउ पखाल रे ही थाए आत्मतृप्ति आम आराध्य देवता महाप्रभु श्री जगन्नाथ पाखरे मध्य पखाल भोग लागी थाए। आमे जेते बेले आज पखाल दिवस पालन करुछु एवं यहाँ को लेकर आम गर्व करुछु यहाँ किभली भाव प्रचार प्रसार हो पार ये खाद्य किभली भाव ओडियारु बाहरी अन्य मानकर पाई मध्य ये प्रिय खाद्य हो पार आई विभाग तरफ सरकार तरफ जत्नर सहित आमे यहाँ को संपूर्ण भाव प्रचार करने सहित आगामी दिन में कार्यक्रम को आगक नबू।
ଏହି ଅବସରରେ ପର୍ଯ୍ୟଟନ ବିଭାଗ ତରଫ 850 କେଜି ଚାଉଳ 1177 କେଜି ପଖାଲ ତିଆରି କରାଯାଇଥିଲା। ଏହି ପଖାଲ 2000 ଅଧିକା ଗରିବ ଲୋକ ବଣ୍ଟା ଯାଇଥିଲା। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନ ପାଇଥିବା ବିଦ୍ୟାଳୟମାନଙ୍କର 44,39,602 ଜଣ ଛାତ୍ରଛାତ୍ରୀଙ୍କୁ ମାହାଲିଆ ସ୍କୁଲ ପୋଷାକ ଯୋଗାଇ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ଶିଶୁ ବାଟିକାନୁ 8 ଶ୍ରେଣୀ ତକ ଛାତ୍ରଛାତ୍ରୀଙ୍କୁ ଜନ୍ମପିଛା ଏଥିଲାଗି 1,000 ଟଙ୍କା ଲେଖା ଦିଆଯାଉଛି। ଗଲାମାସ ତକ 1-10 ଶ୍ରେଣୀର ଛୁଆମାନଙ୍କୁ 100% ପୋଷାକ ଯୋଗାଇ ଦିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍। ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ରାଜ୍ୟ ଏହି ବଛର ମେଟ୍ରିକ୍ ପରୀକ୍ଷାର୍ଥୀ 9,930 ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2023-24 ବଛରେ ନିଯୁକ୍ତି ପାଇକରି ଚୁକ୍ତି ଭିତ୍ତିକ କାମ କରୁଥିବା ସ୍କିମାଟିକ କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାରଙ୍କ ତରଫ ନିୟମିତ କରାଯାଇଛି। ଏ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍ତି, ଏହି ଶିକ୍ଷକମାନଙ୍କୁ ଚାକିରିନୁ ଯୋଗ ଦେବାର ସମୟନୁ ନିୟମିତ କରାଯାଇଛି। 2025 ଡିସେମ୍ବର 31 ତାରିଖ ତକ ସବୁ ସାହାଯ୍ୟ ପାଇବାର ସହିତ 2026 ଜାନୁଆରୀ 1 ତାରିଖରୁ ନିୟମିତ କର୍ମଚାରୀମାନଙ୍କର ବାଗି ଦରମା ପାଇବେ। ସରକାରଙ୍କର ଏହି ନିଷ୍ପତ୍ତି ଜରିଏ 13,000ରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହୋଇଛନ୍। ଚୈତ ମାସର ଉଜ୍ଜଲ ପଖର ସପ୍ତମୀ ତିଥି ଅବସରରେ ଏବେ 25 ତାରିଖ ଦିନ 12:12 ରୁ 1:45 ଭିତରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଲଙ୍କାର ଗନ୍ତିମନ୍ତୀ ମୂଲ କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗନ୍ତିମନ୍ତୀ କାମ ଶୃଙ୍ଖଳିତ ଭାବେ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରର ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତା ହୋଇଥିବା ଗୋଟିଏ ବୈଠକ ତିଥାରିଜ କରାଯାଇଛି। ତିହାର ବାହାର ଶନିବାର ଆଉ ରବିବାର ଦିନ ଗନ୍ତି ମନ୍ତି ନାହିଁ କରାଯାଏ, ସବୁ ପ୍ରକ୍ରିୟା ଭିଡ଼ିଓଗ୍ରାଫି କରାଯିବା ବୋଲି ବୈଠକଟି ଆଲୋଚନା କରାଯାଇଛି। ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧୀକ୍ଷକ ଆଉ ଭିନ୍ ଭିନ୍ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରିଥୁଲ କୁମାର ଆଜି ଢେଙ୍କାନାଳ ଗସ୍ତର 2 ନମ୍ବର ଦିନେ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିର ଭିନ୍ ଭିନ୍ କାମକାଜର ସମୀକ୍ଷା କରିଛନ୍। ଆବା ଦିନେ ସଂସ୍ଥାନର ଉନ୍ନତି ଲାଗି ଭିନ୍ ଭିନ୍ ଅନୁଷ୍ଠାନ ସଙ୍ଗେ ବୁଝାମଣା ପତ୍ର ସ୍ୱାକ୍ଷରିତ କରାଯିବ ବୋଲି ଶ୍ରୀ କୁମାର କହିଛନ୍। ଏ ଅବସରରେ ସଂସ୍ଥାନର ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ଶ୍ରୀ କୁମାର ଭାବ ବିନିମୟ କରିଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାରସ୍ପତ ସମିତି ଆଉ ସାହିତ୍ୟ ଘର ତରଫ ମହଗାଁ ହାଇସ୍କୁଲ ପରିସର ପଖାଲ ଦିବସ ପାଳିତ ହୋଇଛି। ଏହି ଅବସରରେ ସଭେ ମିଶିକରି ପଖାଲ ଖାଇବାର ସହିତ ଅତିଥିମାନେ ଓଡ଼ିଆମାନଙ୍କ ଲାଗି ପଖାଲର ଗୁରୁତ୍ୱ ଆଉ ପଖାଲ ଦିବସର ମହତ୍ୱ ବାବଦେ ଆଲୋଚନା କରିଥିଲେ। ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ହୋଇଥିବା ପଖାଲ ଦିବସ କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ମିଶିକରି ପଖାଲ ଖାଇଥିଲେ। ଭୁବନେଶ୍ୱର ଓୟୁଏଟି ପରିସରର ଆଜି ଓୟୁଏଟି କୃଷକ ମେଳା 2026 ହୋଇଯାଇଛି। ଉଦ୍ଘାଟନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ। ଓୟୁଏଟି କୃଷକ ମେଳା ଏ ବଛର ମହିଳା କୃଷି ଉଦ୍ୟୋଗୀ ଆଉ ବିକଶିତ କୃଷି ବିଷୟବସ୍ତୁକୁ ଆଧାର କରିକରି ଆୟୋଜନ କରାଯାଇଛି। ମେଳାଟି 15ରୁ ଅଧିକ କୃଷି ସୂଚନା ବାବଦ ଷ୍ଟଲ କରିଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିକରି ଟ୍ରାଫିକ୍ ନିୟମର ଅନୁପାଳନ, ରାସ୍ତା ପାଖ ଜବରଦଖଲ ହଟାବାର ଆଉ ରାସ୍ତାମାନଙ୍କର ଆଲୋକୀକରଣ ବ୍ୟବସ୍ଥା ବାଗରେ ଭିନ୍ ଭିନ୍ ବିଷୟ ଆଲୋଚନା କରିଥିଲେ। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ରଙ୍କ ସହିତ ଭିନ୍ ଭିନ୍ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ପାଖେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂଆ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଉ ସେସନ ଜଜ୍ ଆଉ ଜିଲ୍ଲାପାଳ ମିଶିକରି ଏତାର ଉଦ୍ଘାଟନ କରିଛନ୍। ଏବେ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ କାଲବୈଶାଖୀର ପ୍ରଭାବତି ଧୋକାଗୋଡ଼ିଆ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 3 ଦିନ ଭିତରେ ଦିନର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ କମ୍ବା ଏତାର ଉତ୍ତରୁ ତାପମାତ୍ରା ଫେର୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେର୍ ଘାଏ ବିଧାନସଭାନ ଆଜି ନିର୍ମାଣ, ଉଚ୍ଚଶିକ୍ଷା ଆଉ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଚାଲିଛି ଆଲୋଚନା। ସାରା ରାଜ୍ୟ ଉଷତ ଉଷ୍ଣାକିତି ପାଳନ ହେଲା ପଖାଲ ଦିବସ। ରାଜ୍ୟସ୍ତରୀୟ ସମାରୋହଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। 2023-24 ବର୍ଷରେ ନିଯୁକ୍ତି ପାଇଥିବା ସ୍କିମାଟିକ କନିଷ୍ଠ ଶିକ୍ଷକମାନଙ୍କ ନିୟମିତ ହେଲେ ରାଜ୍ୟ ସରକାର ଆଉ ଏବେ 25 ତାରିଖ ଦିନ ମୂଲ ହେବା ପୁରୀ ଶ୍ରୀମନ୍ଦିରର ରତ୍ନ ଅଲଙ୍କାରର ଗନ୍ତିମନ୍ତୀ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।